ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ସୂଚନା।
ଶରୀର ମନ ପ୍ରାଣ ତୁମ ପୁଣ୍ୟ ପାଦ ତଳେ ତୁମ ପୁଣ୍ୟ ପାଦ ତଳେ ପାଇଛି ତୁମକୁ ମୋର ଏ ଜୀବନେ ପାଇଛି
ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା ଆଡଭେଣ୍ଟିଷ୍ଟ ମିଡିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍ ଯେକୌଣସି ଆଣ୍ଡ୍ରଏଡ୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲ୍ୟାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA।
ସ୍ୱିସ୍ର ସଂସ୍କାରକ ଭାଗ ତିନି। ନମସ୍କାର ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଜମୀ ଅନୁଗ୍ରହ ପରମ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ସେହି ସର୍ବଶକ୍ତି ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ଶୈତାନ ହସ୍ତରୁ ସେ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ, ତାହାଙ୍କ କୃପା, ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଯେପରିକି ଆଜି ଆମେ ସ୍ୱିସ୍ର ସଂସ୍କାରକ ବିଷୟରେ ଆଲୋଚନା କରୁଛେ, ଆଜି ଆମେ ତାର ଭାଗ ତିନି ଆଲୋଚନା କରିବା। ଯେପରି ଜୁଇଙ୍ଗଲି ସତ୍ୟ ବିଷୟରେ ସେହି ସଭାରେ କହିଥିଲେ, ଆଉ ଆଜି ଆମେ ଦେଖୁଛୁ ଯେ ଜୁଇଙ୍ଗଲି ଏହାର ସତ୍ୟ ବିଷୟରେ ଏକ ସ୍ପଷ୍ଟ ବୁଝା ମନରେ ପହଞ୍ଚିଥିଲେ ଏବଂ ଏହାର ନବୀକରଣ ଶକ୍ତି ନିଜ ଭିତରେ ଅଧିକ ଅନୁଭବ କରିଥିଲା ବୋଲି ଆମେ ଦେଖୁଅଛୁ। ମନୁଷ୍ୟର ପତନ ଏବଂ ମୁକ୍ତିର ଯୋଜନା ଥିଲା ଯେଉଁଥିରେ ସେ ବାସ କରୁଥିଲେ। ସେ କହିଲେ, ବନ୍ଧୁ, ଏହିପରି କି ଆଦମଙ୍କଠାରେ ଆମେ ସମସ୍ତେ ମୃତ୍ୟୁ, ଦୁର୍ନୀତି ଏବଂ ନିନ୍ଦାରେ ବୁଡ଼ି ଯାଇଛୁ। ଏହିପରି ସେ କହିଥିଲେ, ଖ୍ରୀଷ୍ଟ ଆମ ପାଇଁ ଏକ ଚିରନ୍ତନ ମୁକ୍ତି କିଣିଛନ୍ତି। ତାଙ୍କର ଅନୁଗ୍ରହ, ତାଙ୍କର ଆଗ୍ରହ, ତାଙ୍କର ପ୍ରେମ, ତାଙ୍କର ସ୍ନେହ ହେଉଛି ଏକ ଅନନ୍ତ ବଳିଦାନ ଏବଂ ସୁସ୍ଥ କରିବା ପାଇଁ ଚିରନ୍ତନ ପ୍ରଭାବଶାଳୀ। ଯେଉଁମାନେ ଦୃଢ଼ ଏବଂ ଅବିସ୍ମରଣୀୟ ବିଶ୍ୱାସ ଉପରେ ନିର୍ଭର କରନ୍ତି ସେମାନଙ୍କ ପାଇଁ ଏହା ଚିରଦିନ ପାଇଁ ଈଶ୍ୱରୀୟ ନ୍ୟାୟକୁ ସନ୍ତୁଷ୍ଟ କରେ ବୋଲି ସେ କହିଥିଲେ। ତଥାପି ବନ୍ଧୁ, ସେ ସ୍ପଷ୍ଟ ଭାବରେ ଶିକ୍ଷା ଦେଇଛନ୍ତି ଯେ କୃଷ୍ଣଙ୍କ ଅନୁଗ୍ରହ ହେତୁ ପୁରୁଷମାନେ ପାପରେ ଜାରି ରଖିବା ପାଇଁ ମୁକ୍ତ ନାହାନ୍ତି। ଯେଉଁଠାରେ ଈଶ୍ୱରଙ୍କଠାରେ ବିଶ୍ୱାସ ଅଛି ସେଠାରେ ଈଶ୍ୱର ଅଛନ୍ତି ବୋଲି ସେ କହନ୍ତି, ଏବଂ ଯେଉଁଠାରେ ଈଶ୍ୱର ରହନ୍ତି ସେଠାରେ ଏକ ଉତ୍ସାହ ରହିଥାଏ ବନ୍ଧୁ, ଏବଂ ପୁରୁଷମାନଙ୍କ ଭଲ କାର୍ଯ୍ୟରେ ଉତ୍ସାହିତ କରିଥାଏ ବୋଲି ଆମେ ଦେଖୁଅଛୁ। ଏହିପରି ସେ କହିଥିଲେ, ଜୁଇଙ୍ଗଲିଙ୍କ ପ୍ରଚାରରେ ଏପରି ଆଗ୍ରହ ଥିଲା ଯେ ବନ୍ଧୁ ତାଙ୍କ କଥା ଶୁଣିବାକୁ ଆସୁଥିବା ଭିଡ଼ରେ କ୍ୟାଥେଡ୍ରାଲ ଭରି ରହିଥିଲା। ଧୀରେ ଧୀରେ ଯେହେତୁ ସେମାନେ ଏହାକୁ ସହିପାରିଲେ ସେ ତାଙ୍କ ଶ୍ରୋତାମାନଙ୍କ ପାଇଁ ସତ୍ୟ ଖୋଲିଲେ ବନ୍ଧୁ। ସେ ଧ୍ୟାନ ଦେଇଥିଲେ ପ୍ରଥମେ ପଏଣ୍ଟ ଗୁଡ଼ିକ ଯାହା ସେମାନଙ୍କୁ ଚମତ୍କାର ଯାହା ସେମାନଙ୍କୁ ବୁଝାଇପାରିବ ଏବଂ କୁସଂସ୍କାର ସୃଷ୍ଟି କରିବ। ତାଙ୍କର କାର୍ଯ୍ୟ ଥିଲା ବନ୍ଧୁ ଖ୍ରୀଷ୍ଟଙ୍କ ଶିକ୍ଷା ଉପରେ ସେମାନଙ୍କ ହୃଦୟ ଜିତିବା, ସେମାନଙ୍କୁ ତାଙ୍କ ପ୍ରେମ ଦ୍ୱାରା ନରମ କରିବା ଏବଂ ସେମାନଙ୍କ ଉଦାହରଣ ସେମାନଙ୍କ ଆଗରେ ରଖିବା। ଏବଂ ଯେହେତୁ ସେମାନେ ସୁସମାଚାର ନୀତି ଗ୍ରହଣ କରିବା ଉଚିତ, ସେମାନଙ୍କ ଅନ୍ଧବିଶ୍ୱାସ ବିଶ୍ୱାସ ଏବଂ ଅଭ୍ୟାସ ଗୁଡ଼ିକ ଅବଶ୍ୟ ଧ୍ୱଂସ ହୋଇଯିବ। ପର୍ଯ୍ୟାୟକ୍ରମେ ଜୁରିଚରେ ସଂସ୍କାର ଉନ୍ନତ ହେଲେ ବନ୍ଧୁ ଭୟଭୀତ ହୋଇ ଏହାର ଶତ୍ରୁମାନେ ସକ୍ରିୟ ବିରୋଧ ପାଇଁ ଜାଗ୍ରତ ହେଲେ। ଗୋଟିଏ ବର୍ଷ ପୂର୍ବରୁ ବ୍ୟାଟନବର୍ଗର ବିକ୍ଷୁ ପୋପ ଏବଂ ୱର୍ମସ୍ର ଠାରେ ସମ୍ରାଟଙ୍କର ତାଙ୍କର ନାଁ କହିଥିଲେ ଯେ ଏବଂ ବର୍ତ୍ତମାନ ସବୁକିଛି ଜୁରିଚରେ ପୋପଙ୍କୁ ଦାବିକୁ ସମାନ ଭାବରେ ଦର୍ଶାଉଛି। ଜୁଇଙ୍ଗଲିଙ୍କ ଉପରେ ବାରମ୍ବାର ଆକ୍ରମଣ କରାଯାଇଥିଲା ବନ୍ଧୁ। ପେପଲ୍ କ୍ୟାଣ୍ଟନ୍ ଗୁଡ଼ିକରେ ସମୟ ସମୟରେ ସୁସମାଚାର ଶିଷ୍ୟମାନେ ବାଡ଼ିରେ ଅନାଯାଇଥିଲେ, କିନ୍ତୁ ଏହା ପର୍ଯ୍ୟାପ୍ତ ନୁହେଁ ବନ୍ଧୁ। ବିଦ୍ରୋହର ଶିକ୍ଷକ ନୀରବ ରହିବା ଆବଶ୍ୟକ। ତଦନୁସାରେ କନଷ୍ଟଣ୍ଟର ବିଶ୍ୱ ତିନିଜଣ ପ୍ରତିନିଧିକୁ ଜୁରିଚ କାଉନସିଲକୁ ପଠାଇଲେ। ଜୁଇଙ୍ଗଲିଙ୍କୁ ମଣ୍ଡଳୀର ନିୟମ ଉଲ୍ଲଂଘନ କରିବାକୁ ଶିଖାଇଥିଲେ, ଯାହାଦ୍ୱାରା ସମାଜର ଶାନ୍ତି ଏବଂ ଉତ୍ତମ ଶୃଙ୍ଖଳା ପ୍ରତି ବିପଦ ସୃଷ୍ଟି ହୋଇଥିଲା। ଯଦି ମଣ୍ଡଳୀର ଅଧିକାରକୁ ଅଲଗା କରାଯାଏ ତେବେ ସେ ଅନୁରୋଧ କଲେ ବନ୍ଧୁ ସର୍ବଭାରତୀୟ ଅରାଜକତା। ଜୁଇଙ୍ଗଲି ଉତ୍ତର ଦେଇଛନ୍ତି ଏହିପରି ବନ୍ଧୁ ଯେ ସେ 4 ବର୍ଷ ଧରି ଜୁରିଚରରେ ସୁସମାଚାର ଶିକ୍ଷା ଦେଉଥିଲେ, ଯାହା କନଫେଡ୍ରେସିର ଅନ୍ୟ ସହର ଅପେକ୍ଷା ଅଧିକ ଶାନ୍ତି ଏବଂ ଶାନ୍ତିପୂର୍ଣ୍ଣ ଥିଲା ବୋଲି ଆମେ ଦେଖୁଅଛୁ। ତେବେ ଖ୍ରୀଷ୍ଟିଆନ ଧର୍ମ ସାଧାରଣ ନିରାପତ୍ତା ସର୍ବୋତ୍ତମ ସୁରକ୍ଷା ନୁହେଁ କି? ଡିପୋଜିଟ୍ସ କାଉନସିଲର ମାନଙ୍କୁ ଚର୍ଚ୍ଚରେ ଜାରି ରଖିବାକୁ ପରାମର୍ଶ ଦେଇଥିଲେ, ଯେଉଁଥିରୁ ସେମାନେ ଉଦ୍ଧାର ପାଇଲେ ନାହିଁ ବୋଲି କହିଥିଲେ। ବନ୍ଧୁ ଜୁଇଙ୍ଗଲି ଉତ୍ତର ଦେଇଛନ୍ତି ଏହିପରି, ସେ ଏହିପରି ଆପଣା ଅଭିଯୋଗ ଘୁଞ୍ଚାଇବାକୁ ଦିଅନ୍ତୁ ନାହିଁ। ଚର୍ଚ୍ଚର ମୂଳଦୁଆ ହେଉଛି ସମାନ ପଥର, ସମାନ ଖ୍ରୀଷ୍ଟ, ଯିଏ ପିତରଙ୍କୁ ତାଙ୍କ ନାମରେ ଦେଇଥିଲେ ବୋଲି, କାରଣ ସେ ତାଙ୍କୁ ବିଶ୍ୱସ୍ତ ଭାବରେ ସ୍ୱୀକାର କରିଥିଲେ। ପ୍ରତ୍ୟେକ ଦେଶରେ ଯିଏ ପ୍ରଭୁ ଯୀଶୁଙ୍କଠାରେ ହୃଦୟ ସହିତ ବିଶ୍ୱସ୍ତ କରନ୍ତି ସେ ଈଶ୍ୱରଙ୍କଠାରେ ଦ୍ୱାରା ଗ୍ରହଣୀୟ। ଏଠାରେ ପ୍ରକୃତର ଚର୍ଚ୍ଚ ହେଉଛି ଯେଉଁଥିରେ କାହାକୁ ଉଦ୍ଧାର କରାଯାଇପାରିବ ନାହିଁ। ସମ୍ମିଳନୀର ଫଳାଫଳ ଅନୁଆଈ ବିଶୋପ ଜଣେ ପ୍ରତିନିଧି ସଂସ୍କୃତ ବିଶ୍ୱାସକୁ ଗ୍ରହଣ କଲେ। ପରିଷଦ ଜୁଇଙ୍ଗଲିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମନା କରିଦେଇଥିଲେ ଏବଂ ରୋମ୍ ଏକ ନୂତନ ଆକ୍ରମଣ ପାଇଁ ପ୍ରସ୍ତୁତ ହୋଇଥିଲେ। ସଂସ୍କାରକ ଯେତେବେଳେ ତାଙ୍କର ଶତ୍ରୁମାନଙ୍କ ଷଡ଼ଯନ୍ତ୍ର ବିଷୟରେ ଜାଣିଲେ ଚିତ୍କାର କରି କହିଥିଲେ, ବନ୍ଧୁ ସେମାନଙ୍କୁ ଆସନ୍ତୁ, ମୁଁ ସେମାନଙ୍କୁ ଭୟ କରେ ଯେପରି ବିଲେଇ କୁଲ ଏହାର ପାଦରେ ବ୍ରଜପାତ କରୁଥିବା ତରଙ୍ଗର ଭୟ କରେ। ଉପାସକମାନଙ୍କର ପ୍ରାୟସ କେବଳ ସେହି କାରଣକୁ ଆଗକୁ ବୁଝାଇଲା ଯାହାକୁ ସେମାନେ ହଟାଇବାକୁ ଚେଷ୍ଟା କରୁଥିଲେ। ସତ୍ୟ ବିସ୍ତାର କରିବାକୁ ଲାଗିଲା। ଜର୍ମାନୀରେ ଏହାର ଅନୁଗାମୀମାନେ ଲୁଥରଙ୍କ ନିଖୋଜ ହେତୁ ସ୍ୱିଜରଲ୍ୟାଣ୍ଡରେ ସୁସମାଚାର ଅଗ୍ରଗତି ଦେଖି ପୁନର୍ବାର ହୃଦୟକୁ ନେଇଗଲେ। ଜୁରିଚରରେ ସଂସ୍କାର ସ୍ଥାପିତ ହେବାରେ ହେବା ପରେ ଏହାର ଫଳଗୁଡ଼ିକ ଉପାଧାନକୁ ଦମନ କରିବା ଏବଂ ଶୃଙ୍ଖଳା ଏବଂ ସମନ୍ୱୟର ପ୍ରୋତ୍ସାହନରେ ଅଧିକ ଦେଖାଗଲା। ଜୁଇଙ୍ଗଲି ଲେଖିଛନ୍ତି, ବନ୍ଧୁ, ଏହିପରି ଆମ ସହରରେ ଶାନ୍ତି ତାଙ୍କ ବାସସ୍ଥାନ ଅଟେ। କୌଣସି ଝଗଡ଼ା ନାହିଁ, କପଟି ନାହିଁ, ଈର୍ଷା ନାହିଁ, କହଲ ନାହିଁ। ଏହିପରି ଏକତା କେଉଁଠାରୁ ଆସିପାରେ କିନ୍ତୁ ପ୍ରଭୁଙ୍କଠାରୁ। ଏବଂ ଆମର ଉପଦେଶ ଯାହା ଆମକୁ ଶାନ୍ତି ଏବଂ ଧର୍ମର ଫଳ ଭରିଦିଏ, ଏହିପରି ସେ କହିଲେ। ସଂସ୍କାର ଦ୍ୱାରା ପ୍ରାପ୍ତ ବିଜୟ ରୋମାନବାଦୀମାନଙ୍କୁ ଏହାର ପରାସ୍ତ ପାଇଁ ଅଧିକ ସ୍ଥିର ଉଦ୍ୟମକୁ ଉତ୍ସାହିତ କଲା। ଜର୍ମାନୀରେ ଲୁଥରଙ୍କ କାର୍ଯ୍ୟକୁ ଦମନ କରିବାରେ ନିର୍ଯାତନା ଦ୍ୱାରା ଅଳ୍ପ କିଛି ସଫଳ ହୋଇଥିବାର ଦେଖି ସେମାନେ ନିଜତ୍ୱ ଅସ୍ତ୍ରଶସ୍ତ୍ର ସହିତ ସଂସ୍କାରଙ୍କୁ ପୂରଣ କରିବାକୁ ସ୍ଥିର କଲେ। ସେମାନେ ଜୁଇଙ୍ଗଲିଙ୍କ ସହ ଏକ ବିବାଦ ରଖିବେ ଏବଂ ବିଷୟଗୁଡ଼ିକର ବ୍ୟବସ୍ଥା ରହିଲା। ସେମାନେ କେବଳ ଯୁଦ୍ଧର ସ୍ଥାନ ନୁହେଁ, ବରଂ ବିଚାରପତିଙ୍କ ମଧ୍ୟରେ ନିଷ୍ପତ୍ତି ନେବା ଉଚିତ ବୋଲି ଛୟନ କରି ବିଜୟ ନିଶ୍ଚିତ କରିବେ। ଏବଂ ଯଦି ସେମାନେ ଥରେ ଜୁଇଙ୍ଗଲିଙ୍କୁ ସେମାନଙ୍କ କ୍ଷମତାକୁ ନେଇପାରନ୍ତି, ତେବେ ସେମାନେ ଯତ୍ନ ନେବେ ଯେ ସେ ସେମାନଙ୍କଠାରୁ ରକ୍ଷା ପାଇପାରିବେ ନାହିଁ। ନେତା ଚୁପ୍ ରହିଲେ ଆନ୍ଦୋଳନ ଶୀଘ୍ର ଚୂର୍ଣ୍ଣ ହୋଇପାରେ। ଏହି ଉଦ୍ଦେଶ୍ୟରେ କିନ୍ତୁ ସାବଧାନତାର ସହିତ ଲୁଚାଇ ଯାଇଥିଲେ। ବନ୍ଧୁ, ବାଦେନର ଅନୁଷ୍ଠିତ ହେବାକୁ ଏହି ବିବାଦକୁ ନିଯୁକ୍ତ କରାଯାଇଥିଲା, କିନ୍ତୁ ଜୁଇଙ୍ଗଲି ଉପସ୍ଥିତ ନଥିଲେ। ଜୁରିଚ୍ କାଉନସିଲ୍ ପାପିଷ୍ଟମାନଙ୍କ ଆକାର ଉପରେ ସନ୍ଦେହ କରି ସେ ଏବଂ ସୁସମାଚାର ସ୍ୱୀକାରକାରୀଙ୍କ ପାଇଁ ପାପଲ୍ କଣ୍ଟେନର୍ ଜଳୁଥିବା ପୋଡ଼ାଜଲା ଦ୍ୱାରା ଚେତାବନୀ ଦେଇ ସେମାନଙ୍କ ପାଲକଙ୍କୁ ଏହି ବିପଦରେ ପକାଇବାକୁ ବାରଣ କଲା। ଜୁରିଚରେ ସେ ରୋମ୍ ପଠାଇଥିବା ସମସ୍ତ ଦଳୀୟଙ୍କୁ ଭେଟିବାକୁ ପ୍ରସ୍ତୁତ କରୁଥିଲେ, କିନ୍ତୁ ବଡ଼େନକୁ ଯିବାକୁ ଯେଉଁଠାରେ ସତ୍ୟ ପାଇଁ ଶହୀଦମାନଙ୍କ ରକ୍ତ ଢାଲି ଦିଆଯାଇଥିଲା, ତାହା ନିଶ୍ଚିତ ମୃତ୍ୟୁକୁ ଯିବାକୁ ଥିଲା। ସଂସ୍କାରକମାନଙ୍କୁ ପ୍ରତିନିଧିତ୍ୱ କରିବା ପାଇଁ ଓକଲମ୍ପିଡିୟନ୍ସ ଏବଂ ହାଲରଙ୍କ ମନୋନୀତ ହୋଇଥିବା ବେଳେ ପ୍ରଧିତ୍ୱ ଡକ୍ଟର ଇଲ୍କ ବହୁ ଶିକ୍ଷକ ଡାକ୍ତର ଏବଂ ପ୍ରଟଲ ଦ୍ୱାରା ସମର୍ଥିତ ହୋଇଥିଲେ। ରୋମ୍ର ଚମ୍ପିଅନ୍ ହୋଇଥିଲେ। ଯଦିଓ ଜୁଇଙ୍ଗଲି ଏହି ସମ୍ମିଳନୀରେ ଉପସ୍ଥିତ ନଥିଲେ, ତାଙ୍କର ପ୍ରଭାବ ଅନୁଭବ କରାଯାଇଥିଲା। ସଚିବମାନେ ସମସ୍ତେ ପାପିଷ୍ଟଙ୍କ ଦ୍ୱାରା ମନୋନୀତ ହୋଇଥିଲେ ଏବଂ ଅନ୍ୟମାନଙ୍କୁ ମୃତ୍ୟୁ ଯନ୍ତ୍ରଣାରେ ନୋଟ୍ ନେବାକୁ ବାରଣ କରାଯାଇଥିଲା। ଏହାକୁ ଖାତିର ନ କରି ଜୁଇଙ୍ଗଲି ପ୍ରତିଦିନ ବାଡ଼େନରେ ଯାହା କୁହାଯାଇଥିଲା ତାହା ଏକ ବିଶ୍ୱସ୍ତ ଆକାଉଣ୍ଟ ଗ୍ରହଣ କଲେ। ବିବାଦରେ ଉପସ୍ଥିତ ଥିବା ଜଣେ ଛାତ୍ର ସେହି ଦିନ ଉପସ୍ଥାପିତ ଯୁକ୍ତିଗୁଡ଼ିକର ପ୍ରତ୍ୟେକ ସନ୍ଦେହରେ ଏକ ରେକର୍ଡ଼ କରିଥିଲେ। ଏହି କାଗଜପତ୍ରରେ ଅନ୍ୟ ଦୁଇ ଜଣ ଛାତ୍ର ଜୁକଲିର ଜୁଇଙ୍ଗଲିଙ୍କୁ ଓକଲମ୍ପିଡିୟସର ଦୈନିକ ଚିଠି ସହିତ ବିତରଣ କରିବାକୁ ଦାୟିତ୍ୱ ଗ୍ରହଣ କରିଥିଲେ। ସଂସ୍କାରକ ପରାମର୍ଶ ଏବଂ ପରାମର୍ଶ ଦେଇ ଉତ୍ତର ଦେଲେ। ବନ୍ଧୁ, ରାତିରେ ତାଙ୍କର ଚିଠି ଲେଖାଯାଇଥିଲା ଏବଂ ଛାତ୍ରମାନେ ସକାଳେ ବର୍ଣ୍ଣସ୍କୁ ଫେରିଥିଲେ। ସହର ଫାଟକରେ ରଖାଯାଇଥିବା ରାକ୍ଷୀଙ୍କ ସଜାଗତାକୁ ଏଡ଼ାଇବା ପାଇଁ ଏହି ଦୂତମାନେ ସେମାନଙ୍କ ମୁଣ୍ଡରେ କୁକୁଡ଼ା ଟୋକେଇ ଆଣିଥିଲେ ଏବଂ ସେମାନଙ୍କୁ ବିନା ବାଧାରେ ଯିବାକୁ ଅନୁମତି ଦିଆଯାଇଥିଲା। ଏହିପରି ଜୁଇଙ୍ଗଲି ନିଜର ଚତୁର ବିରୋଧୀମାନଙ୍କ ସହିତ ଯୁଦ୍ଧକୁ ବଜାଇ ରଖିଥିଲେ। ବନ୍ଧୁ, ମାଇକୋନିୟସ୍ କହିଛନ୍ତି ଯେ ସେ ତାଙ୍କର ଧ୍ୟାନ ନିଦ୍ରାହୀନ ରାତି ଏବଂ ବଡ଼େନକୁ ପଠାଇଥିବା ପରାମର୍ଶ ଦ୍ୱାରା ସେ ଅଧିକ ପରିଶ୍ରମ କରିଛନ୍ତି। ଶତ୍ରୁମାନଙ୍କ ମଧ୍ୟରେ ବ୍ୟକ୍ତିଗତ ଭାବରେ ଆଲୋଚନା କରିବା ଅପେକ୍ଷା ସେ ଅଧିକ ପରିଶ୍ରମ କରିଛନ୍ତି ବୋଲି ସେ କହନ୍ତି। ରୋମନିଷ୍ଠମାନେ ପ୍ରତୀକ୍ଷିତ ବିଷୟ ସହିତ ପ୍ଲାସ୍ ହୋଇ ଧନୀ ପୋଷାକ ପିନ୍ଧି ବାଡ଼େନକୁ ଆସିଥିଲେ ଏବଂ ଅଳଙ୍କାରେ ଉଲ୍ଲସି ଉଠୁଥିଲେ। ସେମାନେ ବିଳାସପୂର୍ଣ୍ଣ ଭାବରେ ଚାଲିଗଲେ। ସେମାନଙ୍କ ଟେବୁଲଗୁଡ଼ିକ ବହୁମୂଲ୍ୟ ସୁସ୍ୱାଦ ଖାଦ୍ୟ ଏବଂ ସର୍ବୋତ୍ତମ ୱାଇନ୍ ସହିତ ବିସ୍ତାର ହୋଇଥିଲା। ସେମାନଙ୍କ ଉପୋଷାକ କର୍ତ୍ତବ୍ୟର ଭାର ଗର୍ବ ଏବଂ ଆନନ୍ଦ ଦ୍ୱାରା ହାଲୁକା ହେଲେ। ଛିନ୍ନତ ବିପରୀତରେ ସଂସ୍କାରକମାନେ ଦେଖାଗଲେ ଯେଉଁମାନେ ଭିକାରୀଙ୍କ କମ୍ପାନୀ ଅପେକ୍ଷା ଲୋକମାନଙ୍କ ଦ୍ୱାରା ଟିକେ ଭଲ ଦେଖାଯାଉଥିଲେ ଏବଂ ଯାହାର ଫଳପ୍ରଦ ଛଡ଼ା ସେମାନଙ୍କ ଟେବୁଲର ଅଳ୍ପ ସମୟ ରଖାଯାଇଥିଲା। ଓକଲମ୍ବିୟସ୍ ଜମିଦାର ତାଙ୍କୁ ତାଙ୍କ କୋଠରୀରେ ଦେଖିବା ପାଇଁ ସୁଯୋଗ ନେଇ ତାଙ୍କୁ ସର୍ବଦା ଅଧ୍ୟୟନରେ କିମ୍ବା ପ୍ରାର୍ଥନାରେ ନିୟୋଜିତ ଥିବା ଦେଖି ବହୁତ ଆଶ୍ଚର୍ଯ୍ୟ ହୋଇ କହିଥିଲେ ଯେ ଧର୍ମବାଦୀ ଅତି କମ୍ରେ ଅତି ଧର୍ମପ୍ରାୟଣ ହୋଇଥିବେ ବୋଲି। ଏହି ସମ୍ମିଳନୀରେ ଏକ ଅହଙ୍କାରରେ ଅତି ସୁନ୍ଦର ଭାବରେ ସଜାଇ ଯାଇଥିଲା ଏକ ନମ୍ବର ଉପରକୁ ବଢ଼ି ଯାଇଥିବା ବେଳେ ନମ୍ର ଓକାଲିମ୍ ମାଡ଼ିୟମ୍ସ ଅର୍ଥାତ୍ ପୋଷକ ପନ୍ଧି ଏକ ପ୍ରତୀପ ଖୋଦିତ ଷ୍ଟୋଲ୍ରେ ପ୍ରତିପକ୍ଷଙ୍କ ସମ୍ମୁଖରେ ବସିଥିବାକୁ ବାଧ୍ୟ ଦେଇଥିଲେ। ଇକ୍ର ଷ୍ଟାଣ୍ଡେରିନ୍ ସ୍ୱର ଏବଂ ସୀମାହୀନ ନିଚତା ତାଙ୍କୁ କେବେ ବିଫଳ କଲା ନାହିଁ। ବନ୍ଧୁ, ତାଙ୍କର ଉତ୍ସାହ ସୁନା ଏବଂ ଖାଦ୍ୟର ଆଶା ଦ୍ୱାରା ଉତ୍ସାହିତ ହୋଇଥିଲା, କାରଣ ବିଶ୍ୱାସର ରକ୍ଷକ ଏକ ସୁନ୍ଦର ଦେୟା ଦ୍ୱାରା ପ୍ରସ୍ତୁତ ହେବ। ଯେତେବେଳେ ଉତ୍ତମ ଯୁକ୍ତି ବିଫଳ ହେଲା ସେତେବେଳେ ତାଙ୍କୁ ଅପମାନ ଏବଂ ଶପଥ ମଧ୍ୟ କରିବାକୁ ପଡ଼ିଥିଲା। ବନ୍ଧୁ, କଲମ୍ବିୟସ୍ ନମ୍ର ଏବଂ ଆତ୍ମବିଶ୍ୱାସୀ ଯୁଦ୍ଧରୁ ଦୂରେଇ ଯାଇଥିଲେ ଏବଂ ସେ ଏହା ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ସହିତ ପ୍ରବେଶ କରିଥିଲେ। ସେ କହିଲେ, ମୁଁ ଈଶ୍ୱରଙ୍କ ବାକ୍ୟ ବ୍ୟତୀତ ଅନ୍ୟ କୌଣସି ବିଚାର ମାନ୍ୟତା ସ୍ୱୀକାର କରେ ନାହିଁ ବୋଲି। ଯଦିଓ ଭଦ୍ର ଏବଂ ଭଦ୍ର ବ୍ୟବହାରରେ ସେ ନିଜକୁ ସକ୍ଷମ ଏବଂ ଅସନ୍ତୁଷ୍ଟ ପ୍ରମାଣ କରିଥିଲେ, ରୋମାନିଷ୍ଟମାନେ ସେମାନଙ୍କର ଅଭ୍ୟାସ ନୁଆଇ ଚର୍ଚ୍ଚର ରୀତିନୀତି ଉପରେ ପ୍ରଧାନିତ୍ୱଙ୍କ ପାଇଁ ନିବେଦନ କରିଥିଲେ। ସଂସ୍କାରକ ପ୍ରତି ପବିତ୍ର ଶାସ୍ତ୍ରକୁ ଦୃଢ଼ ଭାବରେ ପାଳନ କରିଥିଲେ। ସେ କହିଛନ୍ତି, କଷ୍ଟମ ଆମର ସ୍ୱିଜରଲ୍ୟାଣ୍ଡର କୌଣସି ଶକ୍ତି ନାହିଁ, ଯଦିଓ ଏହା ସମ୍ବିଧାନ ଅନୁଆୟୀ ନୁହେଁ। ବର୍ତ୍ତମାନ ବିଶ୍ୱାସ ପ୍ରସଙ୍ଗରେ ବାଇବଲ ହେଉଛି ଆମର ସମ୍ବିଧାନ। ଦୁଇ ବିବାଦକାରୀଙ୍କ ମଧ୍ୟରେ ଥିବା ପାର୍ଥକ୍ୟ ପ୍ରଭାବ ବିନ ନଥିଲା। ସଂସ୍କାରଙ୍କ ଶାନ୍ତ ସ୍ପଷ୍ଟ ଯୁକ୍ତି ଏତେ ନମ୍ର ଏବଂ ନମ୍ର ଭାବରେ ଉପସ୍ଥାପିତ ମନକୁ ଆକର୍ଷିତ କରିଥିଲା। ବନ୍ଧୁ, ଯାହା ଇକ୍ ଅହଙ୍କାରୀ ଏବଂ ଅହଙ୍କାରୀ ଅନୁମାନଙ୍କୁ ଘୃଣା ପରିଣତ ହେଲା। ଆଲୋଚନା 18 ଦିନ ଚାଲିଲା। ଏହାର ନିକଟରେ ହେବା ପରେ ପପିଷ୍ଟମାନେ ଅତ୍ୟଧିକ ଆତ୍ମବିଶ୍ୱାସ ସହିତ ବିଜୟ ଦାବି ରଖିଥିଲେ। ଅଧିକାଂଶ ଡେପୁଟି ରୋମ୍ଙ୍କ ପକ୍ଷ ରଖିଥିଲେ ଏବଂ ଡାଏସ୍ ସଂସ୍କାରକମାନଙ୍କ ପରାସ୍ତ କରି ଘୋଷଣା କରିଥିଲେ ଯେ ସେମାନେ ସେମାନଙ୍କର ନେତା ଜୁଇଙ୍ଗଲିଙ୍କ ସହ ମିଶି ଚର୍ଚ୍ଚକୁ ଭିନ୍ନ ଛିନ୍ନ ଭିନ୍ନ କରି ଦେଇଥିଲେ, କିନ୍ତୁ ସମ୍ମିଳନୀର ଫଳଗୁଡ଼ିକ କେଉଁ ଦିଗରେ ସୁବିଧା ରହିଛି ତାହା ପ୍ରକାଶିତ ରହିଛି। ଏହି ପ୍ରତିଯୋଗିତାରେ ପ୍ରୋଟେଷ୍ଟାଣ୍ଟ କାରଣ ପାଇଁ ଏକ ଦୃଢ଼ ଚାହ ସୃଷ୍ଟି ହୋଇଥିଲା ଏବଂ ଏହାପରେ ବେରନ୍ ଏବଂ ବେସଲର ଗୁରୁତ୍ୱପୂର୍ଣ୍ଣ ସହରଗୁଡ଼ିକ ସଂସ୍କାର ପାଇଁ ଘୋଷଣା କରାଗଲା। ଏହିପରି ଆମେ ଦେଖୁଛୁ ଜୁଇଙ୍ଗଙ୍କ କାର୍ଯ୍ୟ ପ୍ରଭୁଙ୍କ ପାଇଁ ସେ କରିଥିଲେ। ତାହେଲେ ଚାଲନ୍ତୁ ବନ୍ଧୁ, ଆମେ ନିଜେ ବିଶ୍ୱାସ କରିବା ଆଉ ତାଙ୍କ କାର୍ଯ୍ୟକୁ ଆଗକୁ ବଢ଼ାଇବା, ନିଜ ଜୀବନ ତାଙ୍କ ହସ୍ତରେ ସମର୍ପଣ କରି ସେହି ମଧୁର ନାମରେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତମାନଙ୍କୁ ଶୁଣାଇଲେ, ସେହି ବାକ୍ୟ ଅନୁସାରେ ଆମମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ ଜ୍ଞାନରେ ଶକ୍ତିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧୋଇଦିଅ। ଆଉ ପରିଶେଷ ଯେବେ ତୁମେ ତୁମ ସେହି ସହସ୍ର ଦୂତଙ୍କ ସହ ଆସିବେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛୁ, ଶୁଣି ଗ୍ରହଣ କର। ଆମେନ୍।
শ্রোতা, আমি আশা করুছু যে আমার কার্যক্রম আপনার পসন্দ লাগুব। আপনার মতামত পাই আমার এই ঠিকার যোগাযোগ করতু। আমার ঠিকা আডভেটিসড মিডিয়া সেটর এসডিএ মিশন কম্পাউন্ড সাি পার্ক, পুণে 411037 মহারাষ্ট্র, বা খোলতু আমার ওয়েবসাইট যেকোন আন্ড্রয়েড ফোন, স্মার্টফোন, ডেস্কটপ, ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori ଏବଂ www.adventistmediacenterindia.org। ଆଡଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ଼ କରନ୍ତୁ ଆମର ମୋବାଇଲ ଆପ୍। ଆପଣଙ୍କର ମୋବାଇଲ ପ୍ଲେ ଷ୍ଟୋରକୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ଼ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।